ଦଶଟି ବିଷୟ ଅଛି, ତା ଦେହରୁ ସପ୍ତମ ସ୍କନ୍ଧରେ ଉତ୍ତି ହେଲେ କର୍ମ ବାସନା ବିଷୟରେ ବର୍ଣ୍ଣନା କରାଯାଏ। କେମିତି ପ୍ରହ୍ଲାଦଙ୍କର କର୍ମ ବାସନାରେ ତାଙ୍କର କେମିତି ଅବସ୍ଥା ହେଲା ଏବଂ ହିରଣ୍ୟ କୁମ୍ଭ କର୍ମ ବାସନା ସେ ଭଗବାନଙ୍କର ନିହତ ହେଲେ, ତେଣୁ ଏ ବିଷୟରେ କହିବାକୁ ଯାଇକି ଷଷ୍ଠ ସ୍କନ୍ଧରେ ଯେଉଁ ବିଭିନ୍ନ ପ୍ରକାର ଭଗବାନଙ୍କର କେମିତି ଦେବତାମାନଙ୍କ ସହିତ ସେ ସାହାଯ୍ୟ କରୁଛନ୍ତି, ଅସୁରମାନଙ୍କୁ ନିଧନ କରୁଛନ୍ତି ବା ବିନାଶ କରୁଛନ୍ତି, ଏସବୁ ଦେଖିକରି ପ୍ରହ୍ଲାଦ ମହାରାଜଙ୍କର ପରିକୀତ ମହାରାଜ ସେ ଗୋଟେ ପ୍ରଶ୍ନ ପଚାରୁଛନ୍ତି ଯେ ଭଗବାନ ତ ସମସ୍ତଙ୍କ ପ୍ରତି ସମାନ, ସମା ପ୍ରିୟ ସୁର ବ୍ରହ୍ମାନ ଭୂତାନାମ ଭଗବାନ ଯଦି ଭଗବାନ ଭଗବାନ ସମସ୍ତଙ୍କ ପ୍ରତି ସମାନ, ତାହେଲେ ସେ ଇନ୍ଦ୍ରଙ୍କ ସହିତ ମିଶିକିରି କାହିଁକି ଅବଧିତ ଦୈତ୍ୟମାନଙ୍କୁ ଅସୁରମାନଙ୍କୁ ଅବଧ କଲେ, ବିଷମ ଭଳି କାର୍ଯ୍ୟ କରୁଛନ୍ତି? ସେ ପ୍ରଶ୍ନର ଉତ୍ତରରେ ନାରଦମୁନି ଏଇଟା କହୁଛନ୍ତି, ଏ ନାରଦମୁନି ଏଇଟା ହେଉଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇ କଥାଟାକୁ, ଅବଶ୍ୟ ନାରଦମୁନି ସେଇଟାକୁ କହିବେ ଆଙ୍କୁ ପ୍ରହ୍ଲାଦ ମାନେ ଯୁଧିଷ୍ଠିର ମହାରାଜଙ୍କୁ କହିବେ, ସେ ଯେତେବେଳେ ଶିଶୁପାଳକୁ ବଦ୍ଧ କରିବେ ଭଗବାନ, ସେ ସମୟ ଶିଶୁପାଳର ଶରୀରରୁ ଗୋଟେ ଜ୍ୟୋତି ବାହାରିକି ଭଗବାନ ପାଦପଦ୍ମରେ ଲୀନ ହେବ। ସେ ପ୍ରଶ୍ନ ପଚାରିବେ କେମିତି ଏମିତି ହେଲା, ଶିଶୁପାଳ ଏଭଳି ଭାବରେ ଭଗବାନଙ୍କର ନିନ୍ଦା କରୁଥିଲା, ବେଣ ତ ଭଗବାନ ନିନ୍ଦା କରି ସିଏ ତ ନର୍କକୁ ନର୍କ ଗତି ପ୍ରାପ୍ତ ହୋଇଥିଲେ, ଇଏ ପୁଣି କେମିତି ଏମିତି ମୁକ୍ତି ପ୍ରାପ୍ତ ହେଲା ସାଜୁଜ ମୁକ୍ତି? ସେ ପ୍ରଶ୍ନର ଉତ୍ତରରେ ନାରଦମୁନି ଏଇ ଶୁକ ପରିକୃତ ସମ୍ବାଦରେ ସେ କହିବେ, ସେଠି ଏଠି ସେ କହିବେ ଏ କଥା ବର୍ଣ୍ଣନା କରାଯିବ। ତେଣୁ ଭଗବାନଙ୍କର କେମିତି ଭକ୍ତ ଉତ୍ସଳତା ସେ ବିଷୟରେ ବର୍ଣ୍ଣନା କରାଯାଇକରି ହିରଣ୍ୟକଶିପୁର ଉପାଖ୍ୟାନ କହୁଛନ୍ତି। ହିରଣ୍ୟକଶିପ କିଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ତପସ୍ୟା କରିକିରି ବହୁତ ପ୍ରକାର ବଳ ବର ପ୍ରାପ୍ତ ହୋଇଥିଲା ବ୍ରହ୍ମାଙ୍କ ଠାରୁ, ଦିନେ ମରିବନି, ରାତିରେ ମରିବନି, ଜଳସ୍ତ୍ରୀରେ ମରିବନି, ଶାସ୍ତ୍ରୀରେ ମରିବନି, ମନୁଷ୍ୟ ଦ୍ୱାରା ମରିବନି, ପଶୁ ଦ୍ୱାରା ମରିବନି, ଭୂମିରେ ମରିବନି, ଆକାଶରେ ମରିବନି, ଏ ବିଭିନ୍ନ ପ୍ରକାର ବର ପ୍ରାପ୍ତ ହୋଇଥିଲା। ତେଣୁ ସେ ବର ପ୍ରାପ୍ତ ହୋଇକରି ସିଏ ନିଜକୁ ବହୁତ ଭଗବାନ ବୋଲି ଭାବୁଥିଲା ଏବଂ ବିଶେଷ ଭାବରେ ହରିଙ୍କୁ ନିଜର ଶତ୍ରୁ ବୋଲି ଭାବୁଥିଲା, କାହିଁକି ନା ଯେହେତୁ ସିଏ ତାଙ୍କର ଭାଇ ହିରଣ୍ୟକୁ ବଧ କରିଥିଲେ। କିନ୍ତୁ ତାଙ୍କର ପୁତ୍ର ଯିଏ ପ୍ରହ୍ଲାଦ ମହାରାଜ, ସେ ଯେତେବେଳେ ଯାଇଥିଲେ ତପସ୍ୟା କରିବା ପାଇଁ, ଦେବତାମାନେ ତାଙ୍କର ମାତା କୈଳାସଙ୍କୁ ନେଇଯାଉଥିଲେ, ମାତାଙ୍କ ଗର୍ଭରେ ପ୍ରହ୍ଲାଦ ଥିଲେ, ଏବଂ ସେହି ସମୟରେ ନାରଦମୁନି ତାଙ୍କୁ କହିଲେ ନା ତୁମର ଏଇ ଯେଉଁ ପୁତ୍ରକୁ, ଇଏ ଯେଉଁ ତାଙ୍କ ଶରୀର ଭିତରେ ଗର୍ଭ ଭିତରେ ଯେଉଁ ପୁତ୍ର ଅଛନ୍ତି, ଇଏ ହେଉଛନ୍ତି ଭଗବାନ ଭକ୍ତ, ତେଣୁ ତୁମେ ତାଙ୍କୁ ମାରିପାରିବନି। ଏବେ ସେ ଛାଡ଼ି ଦେଇଥିଲେ ତାଙ୍କୁ, ତାଙ୍କ ମାତା କୈଳାସଙ୍କୁ, ଏବଂ ସେହି ସମୟରେ ସେ ମାତାଙ୍କୁ ନେଇକରି ନିଜ ଆଶ୍ରମ ରଖି ଭଗବାନ କଥା ଶୁଣୁଥିଲେ ଏବଂ ଭଗବାନ କଥା କହୁଥିଲେ, ସେଇଟାକୁ ପ୍ରହ୍ଲାଦ ମାତୃଗର୍ଭ ରହିକି ମଧ୍ୟ ଶ୍ରବଣ କରୁଥିଲେ। ତେଣୁ ସେ ମୂଳରୁ ଭଗବାନ ଭକ୍ତ ଥିଲେ। ହିରଣ୍ୟକଶିପୁ ଯେତେବେଳେ ପ୍ରହ୍ଲାଦକୁ ଗୁରୁ କ'ଣ ଗୁରୁ ଗୁରୁଗୃହକୁ ଛାଡ଼ିଥିଲେ, ମାନେ ପାଠ କରିବା ପାଇଁ ଗୁରୁଙ୍କ ପାଖକୁ ଛାଡ଼ିଥିଲେ, ସେହି ସମୟରେ ପ୍ରହ୍ଲାଦ ସବୁବେଳେ ଭଗବାନଙ୍କ ବିଷୟରେ ସେ ସବୁବେଳେ ସ୍ମରଣ କରୁଥିଲେ। ଏବେ ହିରଣ୍ୟକଶିପୁ କିଛି ଦିନ ପାଠ ପଢ଼ିଲା ପରେ ତାଙ୍କର ଯେଉଁ ଗୁରୁ ଯିଏ ଥିଲେ ଷଣ୍ଢ ଏବଂ ଅମରଙ୍କ, ଯିଏକି ଶୁକ୍ରାଚାର୍ଯ୍ୟଙ୍କ ପୁତ୍ର, ସେ ପ୍ରହ୍ଲାଦଙ୍କୁ ନେଇକି ତାଙ୍କ ପିତାଙ୍କ ପାଖରେ ଛାଡ଼ିଲେ କେମିତି କ'ଣ ପାଠ ପଢ଼ୁଛି ଜାଣିବା ପାଇଁ ହିରଣ୍ୟକଶିପୁ ଜାଣିବା ପାଇଁ। ହିରଣ୍ୟକଶିପୁ ଯେତେବେଳେ ପଚାରିଲେ କ'ଣ ସବୁ ଭଲ ପାଠ ପଢ଼ୁଛୁ ବାପା, ନା ସେ କହିଲେ ଯେ ହରିଙ୍କର ଆଶ୍ରୟ ନେବାଟା ହେଉଛି ସବୁଠୁ ଶ୍ରେଷ୍ଠ ଜିନିଷ। ତେଣୁ ହରି ପୁଣି ସେ ମୋ ଶତ୍ରୁଙ୍କ ବିଷୟରେ ଏଇ ପାଇଁ ପଢ଼େଇଲେ କହିକି ତାଙ୍କ ଗୁରୁଙ୍କ ଉପରେ ଯେତେବେଳେ ବିରକ୍ତ ହେଲେ ସେତେବେଳେ ସିଏ ତା'ପରେ କହିଲେ ନା ନା ଆମେ ତାଙ୍କୁ ପଢ଼େଇନୁ। ତା'ପରେ ପୁଣି ତାଙ୍କୁ ନେଇକିରି ତାଙ୍କୁ ପୁଣି ସେ ଧର୍ମ ଅର୍ଥ କାମ ମୁଖ୍ୟ ଇତ୍ୟାଦି ସେ ପାଠ ପଢ଼େଇଲେ। ମାନେ କେମିତି ଯୁଦ୍ଧ କରିବାକୁ ପଡ଼ିବ ଏସବୁ ଶିକ୍ଷା ଦେଲା ପରେ ପୁଣି କିଛି ଦିନ ପରେ ଯେତେବେଳେ ହିରଣ୍ୟକଶିପୁ କ'ଣ ଛାଡ଼ିଲେ ସେତେବେଳେ ହିରଣ୍ୟକଶିପୁ ପଚାରିଲେ ପୁଣି କ'ଣ ପାଠ ପଢ଼ୁଛି କହ ତାହେଲେ ଏବେ ନା ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ଭକ୍ତିର ନଅଟି ଅଙ୍ଗ ଅତି ଶ୍ରେଷ୍ଠ ବୋଲି ଶ୍ରେଷ୍ଠ ବିଦ୍ୟା ବୋଲି ସେ କହିଲେ। ତେଣୁ ସିଏ ଏତେବେଳେ ରାଗି ଯାଇକି ତାଙ୍କୁ ହତ୍ୟା କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ଆଉ ତାକୁ ହତ୍ୟା କରିପାରିଲେନି। ନିଆଁରେ ପୋଡ଼ିଲେ ମଲାନି, ହାତୀ ଉପରେ ଚଢ଼ାଇଥିଲେ ମଲାନି, ଖଣ୍ଡା ଇଏ ସିଏ ଯେତେ ମାରିଲେ ସେ ମଲାନି, ପର୍ବତକୁ ପକେଇଦେଲେ ମଲାନି, ଏସବୁ ବିଭିନ୍ନ ପ୍ରକାର ଯେତେବେଳେ ହେଇପାରିଲାନି ସେତେବେଳେ ହିରଣ୍ୟକଶିପୁଙ୍କର ଭୟ ଆସିବ। ତେଣୁ ତାଙ୍କର ଗୁରୁମାନେ ପ୍ରହ୍ଲାଦଙ୍କର ଗୁରୁମାନେ କହିଲେ ଠିକ୍ ଅଛି, ଆମେ ଛୋଟ ପିଲା ତ ତାଙ୍କୁ ଟିକେ ଭଲ କରି ପାଠ ପଢ଼ା ପଢ଼ିଲେ ସେ ତାଙ୍କର ମତି ବଦଳିଯିବ। ପୁଣି କିଛି ଦିନ ପରେ ଯେଉଁ ଇଏ ସାରିକି ଦେଖିଲା ବେଳକୁ ଥରେ ଗୁରୁମାନେ ଯାଇଛନ୍ତି ତାଙ୍କର କ'ଣ କାର୍ଯ୍ୟରେ ଗୋଟେ ବାହାରକୁ, ବିଦ୍ୟାଳୟରେ ସବୁ ପିଲାମାନେ ଅଛନ୍ତି, ପିଲାମାନେ ସବୁ ଡାକୁଛନ୍ତି ପ୍ରହ୍ଲାଦଙ୍କୁ ଆସ ଖେଳିବା। ପ୍ରହ୍ଲାଦ କହୁଛନ୍ତି ନା ନାହିଁ, କୁମାର ଆଚରିତ ପ୍ରାଜ୍ଞ ଧର୍ମାନ ଭାଗବତାନେ, ଏଇ କୁମାର ଅବସ୍ଥାରୁ ଭଗବାନଙ୍କର ଭଜନ କରିବା କଥା, ସମୟଟା ନଷ୍ଟ କରିବା କଥା ନୁହଁ। ତେଣୁ ଏଇଭଳି କହିକରି ଯେତେବେଳେ ତାଙ୍କୁ ସବୁ ଭଗବାନଙ୍କର ଭକ୍ତି ଶିକ୍ଷା କରିବା ଦେଇଛନ୍ତି, ତେଣୁ ସମସ୍ତେ ଭଗବାନଙ୍କୁ ଭକ୍ତି କରିଛନ୍ତି, ଭଗବାନଙ୍କର ନାମ ଇତ୍ୟାଦି ଗ୍ରହଣ କରୁଛନ୍ତି, ସବୁ ଉଚ୍ଚାରଣ କୀର୍ତ୍ତନ କରୁଛନ୍ତି। ତେଣୁ ଶିକ୍ଷକ ଯେତେବେଳେ ଦେଖିଲେ କହିଲେ ବିରାଟ ବଡ଼ ଅସୁବିଧା ହେଇଗଲା, ବର୍ତ୍ତମାନ ହିରଣ୍ୟକଶିପୁ ଜାଣିଲେ ଆମର ଜୀବନ ନେବ କହିକିରି ପ୍ରାଣ ନେବ କହିକି ପ୍ରହ୍ଲାଦଙ୍କୁ ନେଇକି ତାଙ୍କ ପିତାଙ୍କ ପାଇଁ ଛାଡ଼ିଦେଲେ। କହିଲେ ଇଏ ଆଉ ଆମର କଣ୍ଟ୍ରୋଲ ନାହିଁ, ଏ ସମସ୍ତ ପିଲାଙ୍କର ମତିକୁ ଭ୍ରମ କରିସାରିଲା। ତେଣୁ ହିରଣ୍ୟକଶିପୁ ରାଗିକିରି ଯେତେବେଳେ କହିଲେ ତୋର ଯେଉଁ ହରି ବୋଲି କହୁଛୁ ସେ ହରି କାଇଁ କେଉଁଠି ଅଛି, ନା ହରି ସବୁଠାରେ ଅଛନ୍ତି, ନା ଏ ସ୍ତମ୍ଭରେ ଅଛନ୍ତି ନା ଅଛନ୍ତି। ତେଣୁ ସ୍ତମ୍ଭ ଯେତେବେଳେ ପଟେଇ ଦେଇଛନ୍ତି ଗୋଟେ ମୁଠି ମାରିକିରି, ଏତେ ଶକ୍ତି ଥିଲା ଗୋଟେ ମୁଠି ମାରିକିରି, ଯେମିତି ମୋର ଶକ୍ତି ଥିଲା ମୁଁ ସେଇଟାକୁ ବାହାର କରିଦେଲି। ଗ୍ରୀନ୍ ଖାଲି ଟିକେ ହାତରେ ଛୁଇଁ ଗଲା ବେଳକୁ ଭାରି ପଡ଼ିଲା। ତେଣୁ ସେଇଭଳି ଭାବରେ ପଡ଼ିଲା ହିରଣ୍ୟକଶିପୁ ଯେତେବେଳେ ମୁଠି ମାରିକିରି ସ୍ତମ୍ଭକୁ ଭାଙ୍ଗିଦେଲେ ସେତେବେଳେ ଭଗବାନ ନୃସିଂହଦେବ ଉପରେ ଆବିର୍ଭାବ ହେଲେ। ତେଣୁ ଭଗବାନ ନୃସିଂହଦେବ ଉପରେ ଆବିର୍ଭାବ ହେଇକିରି ହିରଣ୍ୟକଶିପୁ ହତ୍ୟା କରିଛନ୍ତି, ସନ୍ଧ୍ୟା ସମୟରେ ହତ୍ୟା କରିଛନ୍ତି, ଯେଉଁଟା ଦିନ ନୁହେଁ କି ରାତି ନୁହେଁ, ତାଙ୍କର ନଖ ଦ୍ୱାରା ହତ୍ୟା କରିଛନ୍ତି, ଯେଉଁଟା ଅସ୍ତ୍ର ନୁହେଁ ଶସ୍ତ୍ର ନୁହଁ। ସିଏ ଯେଉଁ ଧାରଣ କରିଛନ୍ତି ଶରୀର, ସିଏ ହେଉଛି ମନୁଷ୍ୟ ଶରୀର, ତଳଟା ବେକ ତଳଟା ହେଉଛି ମନୁଷ୍ୟ ଶରୀର, ମୁଖ ହେଉଛି ସିଂହ ଶରୀର, ଏବଂ ତେଣୁ ମନୁଷ୍ୟ ନୁହଁକି ପଶୁ ନୁହନ୍ତି, ଏବଂ ହିରଣ୍ୟକଶିପୁ ନିଜ କୋଳରେ ରଖିକି ହତ୍ୟା କରିଛନ୍ତି, ଯେଉଁଟା ଭୂମି ନୁହଁ କି ଆକାଶ ନୁହଁ। ଏଇଭଳିଆ ବ୍ରହ୍ମାଙ୍କର ସମସ୍ତ ବରକୁ ରକ୍ଷା କରିକିରି ପ୍ରହ୍ଲାଦ ମହାରାଜଙ୍କର ପିତା ହିରଣ୍ୟକଶିପୁ ଭଗବାନ ନୃସିଂହଦେବ ବିଧାନ କଲା ପରେ ନବମ ଅଧ୍ୟାୟରେ ପ୍ରହ୍ଲାଦ ସବୁ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଭଗବାନଙ୍କର ହିରଣ୍ୟକଶିପୁ ବିଧାରଣ କଲା ପରେ ଭଗବାନ ତାଙ୍କର କ୍ରୋଧ ପ୍ରକାଶ କରୁଛନ୍ତି। ତେଣୁ ସେଠି ଯେତେ ଦେବତାମାନେ ଅଛନ୍ତି, ବ୍ରହ୍ମା ଶିବ ଲକ୍ଷ୍ମୀ ଇନ୍ଦ୍ର ବରୁଣ ଯମ ସମସ୍ତେ ଯେତେ ଯାହା ବିଦ୍ୟାଧର ଚାରଣ କିଙ୍କୁରୁଷ ସିଦ୍ଧ ଗନ୍ଧର୍ବ ନାଗ ସମସ୍ତେ ସ୍ତୁତି କଲେ ମଧ୍ୟ ଭଗବାନଙ୍କର ସ୍ତୁତି ଶାନ୍ତ ହେଉନି, ଭଗବାନ ଶାନ୍ତ ହେଉନାହାନ୍ତି। ତେଣୁ ଅନ୍ତିମରେ ବ୍ରହ୍ମା ପ୍ରହ୍ଲାଦଙ୍କୁ ପଠେଇଛନ୍ତି, ତମେ ଯାଇ ସ୍ତୁତି କଲେ ଭଗବାନ ତମ ପାଇଁ ଆସିଛନ୍ତି, ତେଣୁ ସେ ତମ ସ୍ତୁତିରେ ପ୍ରସନ୍ନ ହେବେ ଏବଂ ଶାନ୍ତ ହେବେ। ତେଣୁ ଏଇ ଅଧ୍ୟାୟରେ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ସେଇ ସ୍ତୁତିରୁ ଏ ସ୍ତୁତିଟି ଗୋଟିଏ ସେ କହୁଛନ୍ତି ଯେ ସାଧାରଣତଃ ବ୍ରାହ୍ମଣ ଯେଉଁମାନେ ବ୍ରାହ୍ମଣ ହେଉଛନ୍ତି, ବିପ୍ରାତ ଦ୍ୱିଷଡ଼ ଗୁଣ ଦୂତ ଅରବିନ୍ଦ ନାଭ ପାଦ, ଦ୍ୱିଷଡ଼ ଗୁଣ, ଦ୍ୱିଷଡ଼ ମାନେ ଦୁଇ ଛଅ, ଦୁଇ ଇଣ୍ଟୁ ଛଅ ହେଲେ ବାରଟି ଗୁଣ, ତା ପୂର୍ବ ଶ୍ଳୋକରେ ବାରଟି ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, ମାନେ ଧନ ଅଭିଜନ ରୂପ ତପ ଶ୍ରୁତ ଓଜ ତେଜ ପ୍ରଭାବ ବଳ ପୌରୁଷ ବୁଦ୍ଧି ଯୋଗ। ଏ ବାରଟି ଯେଉଁମାନଙ୍କର ବହୁତ ଜନ୍ମ ଭଲ ଉଚ୍ଚକୂଳ ଜନ୍ମ ହେଇଛନ୍ତି, ବହୁତ ଐଶ୍ୱର୍ଯ୍ୟ ଅଛି, ବହୁତ ବିଦ୍ୟା ଅଛି, ବହୁତ ଧନ ଅଛି, ଏସବୁଥିରେ ନେଇକି ସେମାନେ ସବୁ ମଦମଦ ହେଇକି ରହିଛନ୍ତି, ଏମିତିକି ବ୍ରାହ୍ମଣ କୂଳରେ ଜନ୍ମ ହେଲେ ମଧ୍ୟ ସେମାନଙ୍କର ଏଇସବୁ ଗୁଣ ଦ୍ୱାରା ଭଗବାନ ପ୍ରସନ୍ନ ହୁଅନ୍ତି ନାହିଁ। କିନ୍ତୁ ଭଗବାନ ଜଣେ ଜଣେ ଭଗବାନଙ୍କ ଭକ୍ତ, ସିଏ ଯେତେ ନିଚ ସ୍ତରରେ ଥିଲେ ମଧ୍ୟ ଯଦି ଭଗବାନ ଭକ୍ତ ହୁଅନ୍ତି ତାହେଲେ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି। ତେଣୁ ଏଇ ଯେଉଁ ବିପ୍ର କହିଲେ, ବିପ୍ର ହେଲେ କିଏ, ବେଦ ପାଠ ଭବତ ବିପ୍ର, ଯେଉଁମାନେ ବେଦ ପାଠ କରନ୍ତି ସେମାନଙ୍କୁ ବିପ୍ର ବୋଲି କୁହାଯାଏ। ବିପ୍ର ସାଧାରଣତଃ ଏଇ 12 ଗୁଣ ଥାଏ, 62 ଗୁଣ, 12 ଗୁଣ ଥାଏ। କିନ୍ତୁ 12 ଗୁଣ ଥିଲେ ମଧ୍ୟ ଯଦି ସେ ଭଗବାନଙ୍କ ଶରଣରେ ଗଲେନି ତାହେଲେ କ'ଣ ହେବ, ବିପ୍ରା 62 ଗୁଣ ଦୂତ ଅରବିନ୍ଦ ନାଭ ପାଦ ଅରବିନ୍ଦ, ଭଗବାନଙ୍କ ପାଦପଦ୍ମର ଶରଣରେ ଗଲେନି ତାହେଲେ ବିମୁଖାତ, ବିମୁଖ ହେଲେ ମାନେ ତାହେଲେ ସ୍ୱପଚ କରି ତାଙ୍କଠାରୁ ସ୍ୱପଚ କହିଲେ ସ୍ୱ କହିଲେ କୁକୁର, ଶ୍ୱାନ, ଶ୍ୱାନକୁ ଯିଏ ପଚ କରନ୍ତି ମାନେ ରନ୍ଧନ କରି ଖାଆନ୍ତି କୁକୁର ଭୋଜି, ଚଣ୍ଡାଳ ମାନେ ତାଙ୍କଠାରୁ ଉତ୍କୃଷ୍ଟ, ଯଦି ସେମାନେ ଚଣ୍ଡାଳ ହେଲେ ମଧ୍ୟ ଯଦି ଭଗବାନଙ୍କ ଶରଣ କଲେ। ମନେ ତଦର୍ପିତ ମନୋବଚନ ହିତାର୍ଥ ପ୍ରାଣ, ମନ ବଚନ ପ୍ରାଣ ଦ୍ୱାରା ଯିଏ ଭଗବାନଙ୍କର ପାଦପଦ୍ମରେ ଶରଣ ନେଇଛନ୍ତି ସେଇ ସ୍ୱପଚ ହେଲେ ମଧ୍ୟ ଚଣ୍ଡାଳ ହେଲେ ମଧ୍ୟ ସିଏ ନିଜ କୂଳକୁ ଉଦ୍ଧାର କରିବ। ଆଉ ଇଏ ଯେଉଁ ତଥାଗତ 12 ଗୁଣଯୁକ୍ତ ବିପ୍ର ନିଯୁକ୍ତ ଉଦ୍ଧାର କରିପାରିବନି, ଆଉ କୂଳ କଥା କ'ଣ କୁହାଯିବ। ତେଣୁ ଇଏ ଶ୍ଳୋକରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ବିପ୍ରାତ 200 ଗୁଣ ଦୂତ ଅରବିନ୍ଦ ନାଭ ପାଦ ଅରବିନ୍ଦ ବିମୁଖା ସ୍ୱପଚନ କରିଛନ୍ତି। ମୁନି ପ୍ରଦର୍ଶିତ ମନୋବଚନ ହିତା ପ୍ରାଣ ପୁନଃକୂଳ ନିଅନ୍ତୁ ଭୂରି ତେବେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେଉଁମାନେ ଭଗବତ ଆମର ଭକ୍ତିହୀନ, ଭକ୍ତିହୀନ ଏଇ ତ ଗୋଟେ ଶ୍ଳୋକ ଅଛନ୍ତି ହରିଭକ୍ତି ଶୁଦ୍ଧଦେୟରେ କୁହାଯାଇଛି ଏଇଟା, ଭଗବତ ଭକ୍ତିହୀନସ ଜାତି ଶାସ୍ତ୍ରଂ ଜପ ତପ, ଯେଉଁମାନେ ଭଗବାନଙ୍କର ଭକ୍ତ ନା ଭକ୍ତ ନୁହନ୍ତି, ଭକ୍ତ ନୁହନ୍ତି, ଭକ୍ତି ଆଚରଣ କରୁନାହାନ୍ତି, ସେମାନଙ୍କୁ ଆଜ୍ଞା ଯେତେ ଉନ୍ନତ ଜାତି ହଉ, ସେମାନେ ଯେତେ ଶାସ୍ତ୍ର ଅଧ୍ୟୟନ କରନ୍ତୁ, ଯେତେ ଜପ କରନ୍ତୁ, ଯେତେ ତପସ୍ୟା କରନ୍ତୁ, ଏସବୁ ବୃଥା। ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ମାଂଚ ବିଚାରଣ ଭକ୍ତି ଯୋଗ ସେବତେ ସଗୁଣ ସମ୍ଧି ଦେଇଥାନ୍ତି ବ୍ରହ୍ମ ଭୂୟା କରୁଥିଲେ 14 ଶୋକ 26 ପ୍ରଭୁପାଦ ମହାରାଜ ଏଇ ଦୁଇଟି ଶୋକ ଉଦ୍ଧାର କରିଛନ୍ତି ତାଙ୍କ ପର୍ପଟରେ। ତେଣୁ ଯେଉଁମାନେ ଭଗବାନଙ୍କର ଅନନ୍ୟ ଭାବରେ ଭଗବାନଙ୍କ ଶରଣରେ ଯିବେ ସେମାନେ ମାଂଚ ବ୍ୟବଚାରଣ ଭକ୍ତି ସଗୁଣ ସେମାନେ ଏଇ ଗୁଣର ତ୍ରିଗୁଣରୁ ଉର୍ଦ୍ଧକୁ ଯାଇପାରିବେ। ତାପରେ ଯେଉଁମାନେ ବାଳକ ପିଲାମାନେ ସବୁ ଅଛନ୍ତି ଯାହାର ପିତାମାତା ସେମାନେ ତାଙ୍କ ପିଲାଙ୍କୁ ଶରଣରେ ରଖିପାରିବେ ନାହିଁ ବା କ'ଣ ସୁରକ୍ଷା ଦେଇପାରିବେ ନାହିଁ, କାହିଁକି ନା ନାର୍ତ୍ତସ୍ୟ ଚାଗଦମ, ପୁଣି ସେଇଭଳି ଭାବରେ ଚାଗଦମ ଉଦନ୍ନତି ମଜ୍ଜତ ନଉ, ନାର୍ତ୍ତସ୍ୟ ଯେଉଁମାନେ ବିଭିନ୍ନ ପ୍ରକାର ଦୁଃଖରେ ପଡ଼ିଛନ୍ତି ବା ବିଭିନ୍ନ ପ୍ରକାର ରୋଗରେ ପଡ଼ିଛନ୍ତି ସେମାନେ ଔଷଧ ଖାଇଦେଲେ ଯେ ଭଲ ହେଇଯିବ ତା ନୁହଁ, ଚାଗଦମ ଅଗଦମ ମାନେ ଔଷଧ, ପୁଣି ସେଇଭଳିଆ ଉଦନ୍ନତି ମଜ୍ଜତ ନଉ, ଯେଉଁମାନେ ଯେଉଁମାନେ ମଜ୍ଜତ ଯେଉଁମାନେ ନୌକା ଆଶ୍ରୟ ନେଇଛନ୍ତି କିନ୍ତୁ ସେ ନୌକା ଯଦି ବୁଡ଼ି ଯାଉଛି ତାହେଲେ ସେ ନୌକା ମଧ୍ୟ ତାଙ୍କୁ ଆଶ୍ରୟ ଦେଇପାରିବ ନାହିଁ। ଏମିତି ଏଇଭଳି ଭାବରେ ତପ୍ତସ୍ୟ ତ ଇହାନ୍ତି ଚେଷ୍ଟା, ଯେଉଁମାନେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟରେ ରହୁଛନ୍ତି ସେ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ସେ ଚେଷ୍ଟା ସଫଳ ହେଇପାରିବ ନାହିଁ। ତାବତ୍ ବିଭୋ ତନୁଭୂତାନ୍ ତ ଦୁପେକ୍ଷିତା ନା, ଯଦି ଭଗବାନ ତାଙ୍କୁ ଉପେକ୍ଷା କରିଦେଇଛନ୍ତି ତାହେଲେ ପିତାମାତା ମାନେ ବାଳକ ତାଙ୍କ ପିଲାମାନଙ୍କୁ ଶରଣ ଦେଇପାରିବେନି ବା ରକ୍ଷା କରିପାରିବେନି, ଔଷଧ ଯେତେ ଖାଇଲେ ମଧ୍ୟ ସେ ରୋଗୀ ଭଲ ହେଇପାରିବେନି, ମୃତ୍ୟୁବରଣ କରିବ। ପୁଣି ସେଇଭଳିଆ ଯଦି ନୌକାଟି ବୁଡ଼ି ଯାଉଛି ଯେତେ ଚେଷ୍ଟା କଲେ ମଧ୍ୟ ସେ ଲୋକମାନେ ଉଦ୍ଧାର ହେଇପାରିବେନି, ଏଇଭଳିଆ ଯେତେ ଯାହା ଚେଷ୍ଟା କଲେ ମଧ୍ୟ ଯଦି ଭଗବାନଙ୍କର ଶରଣରେ ଯାଉନାହାନ୍ତି, ଭଗବାନ ତାଙ୍କୁ ଉପେକ୍ଷା କରିଦେଇଛନ୍ତି ତାହେଲେ ଅନ୍ୟ କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ। ପ୍ରଭୁପାଦ ମହାରାଜ କହୁଛନ୍ତି ଅଲଦୋ ଆଜ୍ ଏ ମ୍ୟାଟର ଅଫ୍ ରୁଟିନ୍ ଡ୍ୟୁଟି
One must of course accept others' remedial measures. No one can protect one who is neglected by the Supreme Personality of Godhead. যদিও আমার কর্তব্য হচ্ছে যে আমি যেতিকি নবা কথা আমার যেত কর্তব্য হচ্ছে আমি সেটা করবার পিলানুভূতি বা এইসব করবার কিন্তু যদি ভগবান তাকে উপেক্ষা করেছেন কেউ তাকে রক্ষা করিপার জয় শ্রীগতম কি জয় শ্রী গোপাল মহারাজ কি জয় শ্রী গুরুদেব কি আনন্দ কোটি বৈষ্ণব কি তাই